ఆకాశవాణి సంవాద పొడుచుంటి చందన్ ఘోష్ ముఖ్య సంవాదం. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରି. କୃଷି ଓ କୃଷକଙ୍କ କଲ୍ୟାଣ ଲାଗି କେନ୍ଦ୍ରୀୟ କୃଷି ମୌଳିକ ଢାଞ୍ଚା ପାଣ୍ଠି ଅର୍ଥରାଶି ବୃଦ୍ଧି ଏବଂ 234ଟି ସହରରେ ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତାବ ହେବ କାର୍ଯ୍ୟକାରୀ. ଦେଶର ଉତ୍ତର ପୂର୍ବାଞ୍ଚଳରେ ଜଳବିଦ୍ୟୁତ୍ ପ୍ରକଳ୍ପର ବିକାଶ ଲାଗି ଅଧିକ ଆର୍ଥିକ ସହାୟତା ଯୋଗାଇଦେବେ କେନ୍ଦ୍ର ସରକାର. ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମିଳିତ ଭାବେ ସ୍ୱର ଉତ୍ତୋଳନ କରିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଏବଂ ବାଂଲାଦେଶର ଅନ୍ତରୀଣ ସରକାର ଆଜି ଜମାତେ ଇସ୍ଲାମୀ ଏବଂ ଏହାର ଛାତ୍ର ଶାଖା ଇସ୍ଲାମୀ ଛାତ୍ର ଶିବିର ଉପରୁ ଉଠାଇଲେ ନିଷେଧାଦେଶ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ୍ର ଅର୍ଥନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ଗ୍ରହଣ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି. ସେ କହିଛନ୍ତି ଆଜିର ଏହି ବୈଠକରେ ଭାରତୀୟ ରେଳବାଇର 3ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି. ଏହି ପ୍ରକଳ୍ପଗୁଡ଼ିକ 6,456 କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରାଯିବ. ଏହାଦ୍ୱାରା ଗମନାଗମନ ସଂଯୋଗୀକରଣକୁ ସୁସଂହତ କରାଯିବା ସହିତ ପରିବହନ ଖର୍ଚ୍ଚ ଏବଂ ତୈଳ ଆମଦାନୀକୁ ମଧ୍ୟ ହ୍ରାସ କରାଯାଇପାରିବ। ଏଥିସହିତ ଅଙ୍ଗାରକାମ୍ଳ ନିର୍ଗମନକୁ ମଧ୍ୟ ହ୍ରାସ କରାଯାଇପାରିବ ବୋଲି ସେ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଜାମସେଦପୁର ପୁରୁଲିଆ ଆସାନସୋଲ ମଧ୍ୟରେ 121 କିଲୋମିଟର ଦୈର୍ଘ୍ୟର ତୃତୀୟ ଲାଇନ୍ ଏବଂ ସର୍ଦ୍ଦେଗା ଭାଲୁମୁଣ୍ଡା ମଧ୍ୟରେ 37 କିଲୋମିଟର ଦୈର୍ଘ୍ୟର ନୂତନ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏହି ନୂତନ ରେଳ ପ୍ରକଳ୍ପ ମାଧ୍ୟମରେ 1,300 ଗ୍ରାମକୁ ସଂଯୋଗ କରାଯିବା ସହିତ 11 ଲକ୍ଷ ଲୋକ ଏହାଦ୍ୱାରା ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ଏହି ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଭାବେ 114 ଲକ୍ଷ ଲୋକଙ୍କୁ ଦୈନିକ ଶ୍ରମ ମିଳିପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କ୍ୟାବିନେଟ୍ରେ ନିଆଯାଇଥିବା ଅନ୍ୟ ଏକ ନିଷ୍ପଭି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଦେଶର 234ଟି ନୂତନ ସହରରେ 730ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଲାଗି ଇ ନିଲାମୀ କରାଯିବା ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ଏହି ବୈଠକରେ ମଞ୍ଜୁର କରାଯାଇଛି। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହିତ ସ୍ଥାନୀୟ ପ୍ରସଙ୍ଗଗୁଡ଼ିକୁ ମାତୃଭାଷାରେ ପ୍ରସାରଣ କରାଯିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଦେଶର ଯେଉଁସବୁ ଦ୍ୱିତୀୟ ଓ ତୃତୀୟ ବର୍ଗ ସହରଗୁଡ଼ିକରେ ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ନାହିଁ ସେଠାରେ ଏହି କେନ୍ଦ୍ର ସ୍ଥାପନ କରାଯିବ। ସ୍ଥାନୀୟ ପ୍ରତିଭାକୁ ଏହି ନୂତନ ଏଫ୍ଏମ୍ ରେଡିଓ ମାଧ୍ୟମରେ ବିକାଶ କରାଯାଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଏହି ନିଲାମ ଲାଗି 784 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରିଜର୍ଭ ମୂଲ୍ୟ ଆକଳନ କରାଯାଇଛି। ଆଜିର ନିଷ୍ପଭି ଅନୁଯାୟୀ ଉତ୍ତରପ୍ରଦେଶର 32ଟି ନୂତନ ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ନିଲାମ ହେବାକୁ ଥିବାବେଳେ ଆନ୍ଧ୍ରପ୍ରଦେଶର 22ଟି ମଧ୍ୟପ୍ରଦେଶର 20ଟି ରାଜସ୍ଥାନର 19 ବିହାରର 18 ମହାରାଷ୍ଟ୍ର ଓ ତାମିଲନାଡୁର 11ଟି ଲେଖାଏଁ ପଶ୍ଚିମବଙ୍ଗର 13ଟି ଏବଂ ଆସାମର 6ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଲାଗି ନିଲାମ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି ନୂତନ ଏଫ୍ଏମ୍ ଚ୍ୟାନେଲ୍ ପ୍ରତିଷ୍ଠା ହେବାକୁ ଥିବା ଅଧିକାଂଶ ସହରଗୁଡ଼ିକ ଆକାଂକ୍ଷୀ ଜିଲ୍ଲା ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ। ଏହି ନୂତନ ଏଫ୍ଏମ୍ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଏହିସବୁ ଅଞ୍ଚଳରେ ସରକାରଙ୍କ ପହଞ୍ଚ ସଶକ୍ତ ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଆଜି କେନ୍ଦ୍ରୀୟ କୃଷି ମୌଳିକ ଢାଞ୍ଚା ପାଣ୍ଠି ଅଧୀନରେ ଥିବା ଯୋଜନାଗୁଡ଼ିକ ଲାଗି ଅର୍ଥରାଶି ବୃଦ୍ଧି କରିଛନ୍ତି। କୃଷକମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ 2020 ମସିହାରେ 1,00,000 କୋଟି ଟଙ୍କା ସହାୟତାରେ ଏହି ପାଣ୍ଠି ସ୍ଥାପନ କରାଯାଇଥିଲା। ଏହାଦ୍ୱାରା କୃଷକମାନେ ଅମଳ ପରବର୍ତ୍ତୀ ପ୍ରକ୍ରିୟାକୁ ସୁସଂହତ କରିବା ସହିତ ଆବଶ୍ୟକ ସ୍ଥଳେ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ମଧ୍ୟ ଏହି ପାଣ୍ଠି ମାଧ୍ୟମରେ ସଫଳତାର ସହ କାର୍ଯ୍ୟକାରୀ କରିପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଆଜି 12ଟି ନୂତନ ଗ୍ରୀନ୍ଫିଲ୍ଡ ଶିଳ୍ପାଞ୍ଚଳ ସ୍କାର୍ଟ ସିଟି ସ୍ଥାପନ ଲାଗି ନିଷ୍ପଭି ନେଇଛନ୍ତି। ଦେଶର ଶିଳ୍ପାଞ୍ଚଳ ବିକାଶ ଉଦ୍ଦେଶ୍ୟରେ ଜାତୀୟ ଶିଳ୍ପାଞ୍ଚଳ କରିଡର ଯୋଜନା ଅଧୀନରେ ଏହି ସ୍କାର୍ଟ ସିଟି ସ୍ଥାପନ କରାଯିବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଶିଳ୍ପାଞ୍ଚଳ ପ୍ରତିଷ୍ଠା ଲାଗି 28,602 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ 10 ଲକ୍ଷ ଏବଂ ପରୋକ୍ଷ ଭାବେ 30 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ଏହି ପ୍ରକଳ୍ପଗୁଡ଼ିକ ଉତ୍ତରାଖଣ୍ଡର ଖୁର୍ପିଆ, ବିହାରର ଗୟା, ପଞ୍ଜାବର ରାଜପୁରା ପଟିଆଲା, ତେଲଙ୍ଗାନାର ଜାହିରାବାଦ, ମହାରାଷ୍ଟ୍ରର ଦିଘି, ଆନ୍ଧ୍ରପ୍ରଦେଶର ଓରଭାକାଲ ଏବଂ କୋପାର୍ଥି, କେରଳର ପାଲାକାଡ, ରାଜସ୍ଥାନର ଯୋଧପୁର ପାଲି ଏବଂ ଉତ୍ତରପ୍ରଦେଶର ଆଗ୍ରା ଓ ପ୍ରୟାଗରାଜରେ ସ୍ଥାପନ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଦେଶର ଉତ୍ତର ପୂର୍ବାଞ୍ଚଳରେ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ବିକାଶ ଲାଗି ଆର୍ଥିକ ସହାୟତା ଯୋଗାଇ ଦେବା ସମ୍ପର୍କିତ ଏକ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଶକ୍ତି ମନ୍ତ୍ରଣାଳୟର ଏହି ପ୍ରସ୍ତାବ ଅନୁଯାୟୀ 2024-25ରୁ 2031-32 ଆର୍ଥିକ ବର୍ଷ ମଧ୍ୟରେ ଏଥିଲାଗି 4,136 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଦ୍ୱାରା ପ୍ରାୟ 15,000 ମେଗାୱାଟ୍ର ଜଳବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ। ଏହି ପ୍ରକଳ୍ପଗୁଡ଼ିକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଉଦ୍ବେଗ ପ୍ରକାଶ କରିବା ସହିତ ସମଗ୍ର ଦେଶ ଏହି ଘଟଣାରେ ହତ୍ବାକ୍ ହୋଇଯାଇଛି ବୋଲି କହିଛନ୍ତି। ଏଭଳି ଘଟଣା ବିରୁଦ୍ଧରେ ମିଳିତ ଭାବେ ସ୍ୱର ଉତ୍ତୋଳନ କରିବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀମତୀ ମୁର୍ମୁ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ କରିଥିବା ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେ ସମ୍ପୂର୍ଣ୍ଣ ବିଚଳିତ ଓ ଭୟଭୀତ ହୋଇପଡ଼ିଥିଲେ। ମହିଳାମାନଙ୍କ ବିରୁଦ୍ଧରେ କ୍ରମାଗତ ଭାବେ ହେଉଥିବା ଏଭଳି ଅପରାଧ ଦେଶବାସୀଙ୍କୁ ହତୋହାହିତ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି। କାର୍ଯ୍ୟସ୍ଥଳୀରେ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ବଡ଼ ବଡ଼ ହସ୍କିଟାଲ୍ଗୁଡ଼ିକ ଉପରେ ନିୟନ୍ତ୍ରଣ ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ସଚିବ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ସ୍ୱାସ୍ଥ୍ୟକର୍ମୀଙ୍କର ସୁରକ୍ଷା ଲାଗି 112 ହେଲ୍ପଲାଇନ୍ ନମ୍ଘର କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ସେହିଭଳି ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ସ୍ୱାସ୍ଥ୍ୟକର୍ମୀଙ୍କର କାର୍ଯ୍ୟ ପରିବେଶକୁ କିଭଳି ଅଧିକ ସୁରକ୍ଷିତ କରାଯାଇପାରିବ ସେ ଦିଗରେ ଅଭିନବ ଉପାୟମାନ ଅବଲମ୍ଭନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜଗୁଡ଼ିକରେ ଉପଲବ୍ଧ ଥିବା ମୌଳିକ ଢାଞ୍ଚାଗତ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମିଳିତ ଭାବେ ଯାଞ୍ଚ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଦିଗରେ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ର ସଡ଼କ ପରିବହନ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରେ ଫିକି ସଡ଼କ ସୁରକ୍ଷା ପୁରସ୍କାର ଏବଂ ସମ୍ମିଳନୀ 2024ର ଷଷ୍ଠ ସଂସ୍କରଣରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ବିଶେଷକରି ରାଜପଥରେ ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିସହିତ ଦୁର୍ଘଟଣାସ୍ଥଳରୁ ଠିକ୍ ସମୟରେ ଆହତମାନଙ୍କୁ ଉଦ୍ଧାର କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆମ୍ବୁଲାନ୍ସ ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ରାଜପଥର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଶ୍ରୀ ଗଡ଼କରୀ କହିଛନ୍ତି, ଦେଶରେ ବାର୍ଷିକ ହାରାହାରି 5,00,000 ସଡ଼କ ଦୁର୍ଘଟଣା ହେଉଥିବା ବେଳେ ସେଥିମଧ୍ୟରୁ 1,50,000ରୁ ଉର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଥାନ୍ତି। ତେବେ ଏଥିଲାଗି ସରକାରଙ୍କ ପ୍ରଚେଷ୍ଟା ବ୍ୟତୀତ ଜନସଚେତନତା ମାଧ୍ୟମରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯାଇ ପାରିବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଏଥିଲାଗି ଦେଶବ୍ୟାପୀ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। 2030 ସୁଦ୍ଧା ଦେଶର ଔଷଧ କ୍ଷେତ୍ର କାରବାର 130 ବିଲିୟନ୍ ଆମେରିକା ଡଲାର ଛୁଇଁବ ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତେନ୍ ପ୍ରସାଦ କହିଛନ୍ତି। ଆଜି ଉତ୍ତରପ୍ରଦେଶର ନୋଇଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟଠାରେ ଆୟୋଜିତ 10ମ ଆନ୍ତର୍ଜାତିକ ଔଷଧୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ଶ୍ରୀ ପ୍ରସାଦ କହିଛନ୍ତି, ବର୍ତ୍ତମାନ ଦେଶର ଔଷଧୀୟ କ୍ଷେତ୍ର କାରବାର 55 ବିଲିୟନ୍ ଆମେରିକା ଡଲାର ରହିଛି। ତେବେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଭାରତ ବିଶ୍ୱସ୍ତରୀୟ ତଥା ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହିତ ଏହି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ରୂପେ ପରିଗଣିତ ହୋଇପାରିବ। ବାଂଲାଦେଶରେ ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାର ଆଜି ଜମାତ୍ ଇ ଇସ୍ଲାମୀ ଏବଂ ଏହାର ଛାତ୍ରଶାଖା ଇସ୍ଲାମୀ ଛାତ୍ର ଶିବିର ଉପରୁ ନିଷେଧାଦେଶ ଉଠାଇ ଦେଇଛନ୍ତି। ବାଂଲାଦେଶ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ସନ୍ତାସବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରେ ଏହି ଦୁଇଟି ସଂଗଠନ ସମ୍ପୃକ୍ତି ଥିବାର କୌଣସି ଠୋସ୍ ପ୍ରମାଣ ସରକାରଙ୍କର ହସ୍ତଗତ ହୋଇନାହିଁ, ତେଣୁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପଭି ନିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବରୁ ଚଳିତ ମାସ 1 ତାରିଖ ଦିନ ବାଂଲାଦେଶର ଆୱାମି ଲିଗ୍ ନେତୃତ୍ୱାଧୀନ ସରକାର ସନ୍ତାସବାଦୀ ନିରୋଧୀ ଆଇନ 2009 ଅନୁଯାୟୀ ଜମାତି ଇସ୍ଲାମୀ ଏବଂ ଇସ୍ଲାମୀ ଛାତ୍ର ଶିବିର ଓ ଏହାର ଅନ୍ୟାନ୍ୟ ଅନୁବନ୍ଧିତ ସଂସ୍ଥାଗୁଡ଼ିକ ଉପରେ ନିଷେଧାଦେଶ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମିଳିତ ଭାବେ ସ୍ୱର ଉତ୍ତୋଳନ କରିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ବାଂଲାଦେଶର ଅନ୍ତରୀଣ ସରକାର ଆଜି ଜମାତ୍ ଇ ଇସ୍ଲାମୀ ଏବଂ ଏହାର ଛାତ୍ରଶାଖା ଇସ୍ଲାମୀ ଛାତ୍ର ଶିବିର ଉପରୁ ଉଠାଇଲେ ନିଷେଧାଦେଶ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।